নমামি দেবদেবেশং ত্রিনাথং ভক্তবৎসলং ব্রহ্মা বিষ্ণু মহাদেব স্বরূপং ব্রতমুত্তমম্ দেবদেবং ত্রিনাথং চ ব্রহ্মা বিষ্ণু মহেশ্বর ত্রিশূল ধারণে দেব ত্রিমূর্তয়ে নমো নমঃ নমো নমঃ। মধুসূদন নাম দরিদ্র বিপ্র যে অটই ভিক্ষা মাগিণ দিন নেই সেদি জবর কথা শুণ হইলা তার পুত্র জন্ম ক্ষীর নইলা ব্রাহ্মণীর কি খাই বঞ্চিব কুমর চারিলা শুনন্তি জবর হইলা পুত্রকু ক্ষীর দেবা পাই খুঁজি আন গুহাড় গাই শুনি ব্রাহ্মণ কহে বাণী বাইকি হইলু ব্রাহ্মণী গরিব দ্বিজ মুহি কাহিঁ পাইবি দুয়ালিয়া গাই ধনর ত্রাদি থিবা লোক কার্যরে অটই বিবেক শ্রীপ ଠାକୁର ହାଟରେ ବିକିଲା ଭିକ୍ଷାରୁ କରିଣ ସଞ୍ଚୟ କଲା ଯେ ପାଞ୍ଚ ଟଙ୍କା ଆୟ ସେ ଟଙ୍କା ଘେନିଣ ବ୍ରାହ୍ମଣ ମିଳିଲା ପଣା ଭୁବନ ନିଜ ପତ୍ନୀ କି ତାହା ଦେଲା ଦେଖି ବ୍ରାହ୍ମଣୀ ତୋ ସହେଲା କହିଲା ଦିଜ ବର ଶୁଣ ଦୁହାଳି ଧେନୁ କିଣି ଆଣ ବ୍ରାହ୍ମଣ ପାଞ୍ଚ ଟଙ୍କା ନେଇ ବୁଲିଲା ଗ୍ରାମେ ଗ୍ରାମେ ଯାଇ ଯେ ଗ୍ରାମେ ମହାଜନ ଘର ଅତ୍ୟନ୍ତ ବଡ଼ ସୌଦାଘର ସେ ଗ୍ରାମେ ମିଳି ଦିଜ ବର ଦେଖି ସନ୍ତୋଷ ମନ ତାର ଧନ ଧାନ୍ୟରେ ପରିପୂର୍ଣ୍ଣ ଅଟଇ କୁବେର ସମାନ ଗୁହାଳ ଦୈବ ଘଟ ସୂତ୍ର ବେଳ ବଉଳା ବୋଲି ଏକ ଗାଈ ସେ ବଡ଼ ବୋଲି ଆଉ ଅଟଇ ବିଲକୁ ଚରି ବୁଲି ଯାଇ ପଡ଼ିଶା ବାଡ଼ିରେ ପଶଇ ଯେତିକ ରହି ସେ ଅପାର ଓଲାରି ଖାଏ ଘର ଦ୍ୱାର ଦିନେ ଦେଖିଲା ସୌଦାଗର ଚରୁଛି ପଡ଼ିଶା ବାଡ଼ିର ତାହାକୁ ଦେଖି ସୌଦାଗର ହୋଇ କୋପରେ ଧରହର ବୋଇଲା ମୁଖ ୟା ନ ଚାହିଁ ଏକ୍ଷଣି ବିକି ଦେବି ମୁହିଁ ପଚାଶ ଟଙ୍କା ହେବ ଏହି ଏଥିରେ ଦରକାର ନାହିଁ ଏକ୍ଷଣି ଗ୍ରାହକ ପାଆନ୍ତି ପାଞ୍ଚ ଟଙ୍କାକୁ ବିକି ଦିଅନ୍ତି ହେମନ୍ତ ସମୟ ବ୍ରାହ୍ମଣ ହୋଇଲା ମହାଜନ ଶୁଣ ପଚାଶ ଟଙ୍କା ହେବ ତୋର ତହିଁରେ ନାହିଁ ଦରକାର ପାଞ୍ଚ ଟଙ୍କା ଯେ ଦେବି ମୁହିଁ ଗାଈ ବାଛୁରୀ ଦିଅ ତୁ ଶୁଣି ବୋଲେ ସୌଦାଗର ବାକୁଳ ତୁହି ଦିଜବର ପଚାଶ ଟଙ୍କା ଗାଈ ମୋର ନେବୁ ତୁ ପାଞ୍ଚ ଯେ ଟଙ୍କାର ତା ଶୁଣି ବୋଲ ବ୍ରାହ୍ମଣ ସତ୍ୟରେ ସାଧବ ତୋ ନାମ ତୋ ବାକ୍ୟ ତୁହି ରକ୍ଷା କର ଅସତ୍ୟ ନୁହ ସୌଦାଗର ହେମନ୍ତ ବ୍ରାହ୍ମଣ ବଚନେ ଭାବଇ ସୌଦାଗର ମନେ ଅଜାଣି କହିଦେଲି ମୁହିଁ ବ୍ରାହ୍ମଣ ଶୁଣୁଥିଲା କାହିଁ ଯେବେ ନ ଦେବି ଏହି ଗାଈ ଆଜ ସତ୍ୟ ହେବି ମୁହିଁ ହେମନ୍ତେ ମନେ ବିଚାରିଲା ବ୍ରାହ୍ମଣ ହସ୍ତେ ଗାଇଦେଲା ବ୍ରାହ୍ମଣ ଟଙ୍କା ଗଣିଦେଲା ଗାଈ ବାଛୁରୀ ଘେନିଗଲା ସେଠାରୁ ଦିଜ ଚଳିଗଲା ବାରି ଘର ଖୋଜିନ ରହିଲା ସେଦିନ ରଜନୀ ପାହିଲା। ପ୍ରଭାତ ଉଠି ଦିଜବର ଜଷ୍ଠି ଖଣ୍ଡିଏ ଧରି କର ବ୍ରାହ୍ମଣ ଗୃହରୁ ବାହାର ଗାଈ ପାଇବା ସେ ତାର ହେମନ୍ତ କେତେ ଦିନ ଗଲା ପଥରେ ବୃକ୍ଷେ ଏକ ଦେଖିଲା ସେ ଅଟେ ବଡ଼ ବଟ ବୃକ୍ଷ ସେଠାରେ ଦେଖିଲା ପ୍ରତ୍ୟକ୍ଷ ସେ ବଟ ବୃକ୍ଷ କଥା ଶୁଣ ସେଥିରେ ଥାନ୍ତି ତିନି ଜଣ ବ୍ରହ୍ମା ବିଷ୍ଣୁ ଯେ ମହେଶ୍ୱର ବସିଣଛନ୍ତି ବୃକ୍ଷ ପର ସେ ସ୍ଥାନେ ବ୍ରାହ୍ମଣ ଯେ ମିଳି ଶ୍ରମ ସାରିଣ ଗଲେ ଚଳି ହେମନ୍ତେ ବ୍ରାହ୍ମଣ ଚଳନ୍ତି ଡାକିଲେ ପ୍ରଭୁ ତ୍ରୟନାଥି ଶୁଣିବା ହେ ଦିଜବର କି ପାଇଁ ମନ ଦୁଃଖ ତୋର କେଣିକି କରୁଛ ଗମନ ସେ କଥା କହି ବ୍ରାହ୍ମଣ ଶୁଣି ବ୍ରାହ୍ମଣ ଯୋଡ଼ି କର କହି ବଚନ ମଧୁର ଗରିବ ଦିଜ ମୁଁ ଅଟଇ ଭିକ୍ଷା ମାଗିଣ ଦିନ ନେଇ ତ୍ରିନାଥ ଗୋସାଇ ହାଟକୁ ଯେବେ ଯିବୁ ତୁହି କିଛି ସଉଦା ଆମ୍ଭ ପାଇଁ ଆଣିବୁ ଦିଜବର ତୁହି ବ୍ରାହ୍ମଣ ବୋଲନ୍ତି ପଇସା କର ଯେ ଗଞ୍ଜାଇ ପାନ ସୁପାରି ପାହି କର ମାଲ ପାଏକ ଯେ ପାହିର ଏହି ସଉଦା ଆମ୍ଭ ପାଇଁ ଆଣିବୁ ଦିଜବର ତୁହି ସଉଦା ଏତେ କ ଆମ୍ଭର ମନରେ ରଖ ଦିଜବର ତା ଶୁଣି ବ୍ରାହ୍ମଣ କହି ପଇସା କାହିଁ ପାଇବ ହିଁ ଗରିବ ଦିଜ ମୁଁ ଅଟଇ ଭିକ୍ଷା ମାଗିଣ ଦିନ ନେଇ ତ୍ରିନାଥ ବୋଲନ୍ତି ଉତ୍ତର ଶୁଣରେ ତୁହି ଦିଜବର ଦେଖ ଏ ଯେଉଁ ବେଣା ମୂଳ ପଇସା ଅଛି ତାର ତଳ ଶୁଣିଣ ସେ ବ୍ରାହ୍ମଣ ଗଲା ବେଣା ମୂଳ। କୋଳକୁ ପାଡ଼ିଲା। ତିନି ପଇସା ତଁ ପାଇ ଆହୁରି ବେଣା ଉପାଡ଼ ବୋଲନ୍ତି ତ୍ରିନାଥ ଗୋସାଇ ବ୍ରାହ୍ମଣ ହୋଇ ଲୁଟିବାଇ। ଆଉ ପଇସା ତହିଁ ନାହିଁ ଯାହା ପାଇଲୁ ଥିଲା ତହିଁ। ହେମନ୍ତ ବଚନ ଶୁଣିଲା ବ୍ରାହ୍ମଣ ତହୁଁ ଚଳିଗଲା। ଟୋକାଏ ପଥ ଗଲା ବାହି ବ୍ରାହ୍ମଣ ମନେ ବିଚାର ବୃକ୍ଷ ମୂଳରେ ସେ ମିଳିଲା ହସ୍ତ ଯୋଡ଼ିଣ ଉଭା ହେଲା। ବ୍ରାହ୍ମଣ କହେ ଯୋଡ଼ି କର ମାଲ ପାଣି ବି କାହିଁର ଶ୍ରୀନାଥ ବୋଲନ୍ତି ଉତ୍ତର ଆଣିବୁ ତୋର ଗାମୁଛାର। ଶୁଣି ବ୍ରାହ୍ମଣ କହି ଲୁଗାରେ ତେଲ କିଆ ସଇ ତୁମ୍ଭେ ଜଗତ ସାରଟ ମୁଠାରେ କରୁଛ କପଟ। ତ୍ରିନାଥ ବୋଲନ୍ତି ଉତ୍ତର କପଟ ନାହିଁ ତୋଠାର। ସୁପାରି ଗଞ୍ଜାଇ ସଉଦା ଯେ ସାରି ତେଲି ହାଟକୁ ଚଳିଗଲା। ତେଲି କି ତେଲ ଯେ ମାଗିଲା ଗାମୁଛା ପାତି ଦିଜ ଭର ତେଲ ମାଗଇ ପାହି କର। ସମସ୍ତେ ନାହିଁ ନାହିଁ କଲି ପାଗଳା ବିପ୍ରୟେ ବୋଇଲେ। ସେଠାରୁ ଚଳିଣ ସେ ଗଲା ବୁଢ଼ା ତେଲିକି ପଚାରିଲା। ବୁଢ଼ା ଯେ ଭୁଲଇ ଗୋସାଇଁ କେତେ ମାଲ ପାନେ ଭୁତୁଇ। ବ୍ରାହ୍ମଣ ହୋଇଲା ଉତ୍ତର ମାଲ ପାନେ ବି ପାହି କର। ତେଲି ମୋ ଯାଇ ଅଜ୍ଞାନେ ଭୂମିରେ ଲୋଟଇ। ଦକ୍ଷିଣ ସମସ୍ତେ ଥାଇରେ ବୁଢ଼ାକୁ ତୋଳିଣ ଧରିଲେ। ବୁଢ଼ାର ମୁଖେ ଜଳ ସିଞ୍ଚି ସଚେତ କରିଣ ବସାନ୍ତି ବୁଢ଼ା ଯେ ପାଇଲା ଚେତନ ସମସ୍ତେ ପୁଛିଲେ କାରଣ ବୁଢ଼ା ବୋଲଇ କ୍ରୋଧ ହୋଇ କି ବୁଦ୍ଧି କରିବ ଉତର ଶୁଣି ମାହି ଦିଜବର ତେଲ ଯେ ଆଣିଛ ଗୋସାଇ ଉଣା ହୋଇ ଦେବୁ ଯେ ଭରଣା କରିଣ ଘେଣୀଣ ଚଳ ବ୍ରାହ୍ମଣ ଶୁଣି ବ୍ରାହ୍ମଣ ଚଳିଗଲେ ହାଟ ମଧ୍ୟରେ ସେ ମିଳି ତ୍ରିନାଥ ଅଛନ୍ତି ତାଙ୍କର ସବୁ ଦାସେ ଦେଇ ମିଳାଣି ତାଙ୍କୁ ମାଗଇ ତ୍ରିନାଥ ବୋଲନ୍ତି ଉତ୍ତର ଶୁଣି ମାଏ ଦିଜବର ଦେଖିଣ ଏ କଷ୍ଟ ତୁମ୍ଭର ସୁଦୟା ହୋଇଲା ଆମ୍ଭର କଥା ଏ ଆମ୍ଭ ଠାରୁ ଶୁଣ ସେବ ତୁ ତ୍ରିନାଥ ଚରଣ ଦୁଃସହ ଦୁଃଖ ଜୀବ ତୋର ସମ୍ପଦ ମିଳିବ ପାର ତା ଶୁଣି ବ୍ରାହ୍ମଣ କହି କି ଦ୍ରବ୍ୟ ପୂଜା କରିବ ହିଁ ତ୍ରିନାଥ ବୋଲନ୍ତି ଉତ୍ତର ଶୁଣ ଗରିବ ଦିଜବର ଦ୍ରବ୍ୟ ଯେ ନ ଲାଗଇ ଅତି ଅଳପେ ହେଉ ଯେ ତୃପତି ସୌଦାମ୍ବର ଅଟଇ ତିନି ପଇସାର ତ୍ରିନାଥ ନିଜ ପୂଜା ଏହି ମେଳା ତୁ ଦିଅ ବିପ୍ରସାଇ ସିଲମ ତିନି ଗୋଟି କରି ଗଞ୍ଜାଇ ଦଳି ତହିଁ ଭରି অগ্নি যে লগাই তহি রে ধৈব যতন প্রকারে প্রদীপতি গোটি করি মালপা দেই বতি ভরি পান সুপারি সজাইব আস হেত্রীনাথ বলিব রাত্রর প্রথম প্রহর আপনা মন্দিরে ভিতর দিব্য আসন তহি দেই সকল পদার্থ যোগাই নৈবেদ্য কেবে ন করিব কেবল সমর্পিণ দেব হেমন্ত করি মেলা দিয় সকল পাপু পারি তা শুনি দরিদ্র ব্রাহ্মণ মেলা যে কলাক রখিলা যে গঞ্জাই দীপ জোড়নে নাহি বতি বিচারে সেই দ্বিজপতি ত্রিনাথ বলন্তি উত্তর কামুছা কানি চিরতর ব্রাহ্মণ কই গরিব দ্বিজ মু অটই ভিক্ষা মাগিণ দিন নেই এ রূপে কুটুম্ব পোষই অন্ন বস্ত্ররে মুহি দুঃখী গামোছা মাগিণ করিছি দীপ জ্বল নে বতি নাহি বিচারে দ্বিজ বর তহি গাইকি মোর চোর নেলা গামোছা চিরিবতি কলা কুটুম্ব উপবাসে রহি মোতে সেথিবে বাটে চাহি কি বুদ্ধি করি মই মুহি বসিণ মনরে ভাড়ই ত্রিনাথ বলন্তি উত্তর ব্রাহ্মণ আনন্দ হইলা প্রভুঙ্ক মেলা পুণি দেলা মেলা দেইন দ্বিজবর আনন্দে জড়িবে নিকর খণ্ডে দূরকু ঘুঞ্চি গলা সাষ্টাঙ্গে প্রণিপাত কলা মেলাণি মাগি দ্বিজবর সেঠারু হইলা বাহার মন্ত্রে ଖଣ୍ଡେ ଦୂର ଗଲା ପଥରେ ଗାଇକି ଦେଖିଲା ବ୍ରାହ୍ମଣ ମନେ ବିଚାରିଲା ମୋତେ ତ୍ରିନାଥ ଦୟା ହେଲା ଗାଇବା ଛୁରୀ ସଙ୍ଗେ ନେଇ ଗୃହରେ ମିଳିଲେ କ ଯାଇ ଦେଖିଲା ସର୍ବ ଗୃହ ମାନ ଧନ ସମ୍ପଦେ ପରିପୂର୍ଣ୍ଣ ଦେଖିଣ ଆନନ୍ଦ ହୋଇଲା ମେଳା ଦେ।